ओम शांति। आज सकार महावाक्य फेब्रुआरी 2025 मधुर सतान मान आत्मा रूपक ज्योति ज्ञान जगर घी ढाल तेबे आत्मा ज्योति सर्वदा जाग्रत रहिबो। ता सहित ज्ञान एवं जगर प्रभेद को भल भाव बुझा प्रश्न बाबांकर कार्य प्रेरणा द्वारा चली पारिबो नाही तांको एठाकु आसिबाकु हि पड़िबो काहेकि उत्तर काहेकि ना मनुष्य मानंकर बुद्धि बिल्कुल तम प्रधान होई जायछि। तम प्रधान बुद्धि प्रेरणा को ग्रहण करि पारिबो नाही। बाबा एठाकु आसुचंती बोली ता कुहा जाउछि छोड़ भी दे आकाश सिंहासन अर्थात आकाश सिंहासन छाड़ी अस गीत छोड़ भी दे आकाश सिंहासन ओम शांति। भक्त मने ही गीत को रचना करिछंती। यहार अर्थ केते सुंदर कहुछंती आकाशर सिंहासन को छाड़ी एठा को आस। वास्तव रे ही दुनिया को आकाश तत्व कहा जीव अर्थात आकाश तत्व रे ही पृथ्वी रही हूँ रहिबार स्थान। आकाशर तो कौनसी जिनिष आसुना तेबे आकाश सिंहासन क्यूठ आसला आकाश तत्व रे तो तुम्हें मने रहुच किंतु बाबा रहुचंते ब्रह्म महतत्व रे ताको ब्रह्म अथवा महतत्व कह जाए जेउठारे आत्मा मने मध्य निवास करी थांते। बाबा सेठारु निश्चिंत आसीबे कहउचंती एठाकु आसी अमर ज्योति को जाग्रत कर। महाभारत रे मध्य गायन रहिछि अंध पितार संतान अंध एवं दृष्टि शक्ति संपन्न पितार संतान दृष्टि शक्ति संपन्न धृतराष्ट्र एवं युधिष्ठिरंक नाम देखाइछन्ति। वास्तव रे माने त रावणर संतान माया रूपक रावण रही ना वर्तमान समस्तंकर रावण बुद्धि होई जायछि एबे तुमर हेउछि ईश्वरीय बुद्धि। बाबा एबे तुमर बुद्धिर ताला खोलुछन्ति रावण ताला बंद करि देउछि। केहि जदि कोनोसी कथा को बुझि पारंती नाही तेबे कहंती ये त पत्थर बुद्धि अटंती। तेबे बाबा एठाकु आसी समस्तंकर ज्योति को जाग्रत करिबे ना प्रेरणा द्वारा कौन किछे काम हुए कि आत्मा सत्व प्रधान थिला एबे ताकत कम होई जायछि आत्मा तम प्रधान होई जायछि एकदम क्षीण होई जायछि। जदि कोनोसी मनुष्यर मृत्यु हुए तेबे तांको पय दीप जलाई थांते। वास्तव रे दीप काहेकि जलांते भावंती ज्योति लिभी गले काले अंधार होइजिबो सेतिपय ज्योति चलाई थांते। तेबे एठारे ज्योति चलाइले सेठारे किपरि आलोकित हेबो किछि बि बुझि परु नहांते। एबे तुम्हें मने बुद्धिमान हेउछ बाबा कहुचंती मु तुमर बुद्धि को स्वच्छ करुछि आत्मा रूपी दीपक रे ज्ञान रूपक घृत ढाळुछि। एक कथा समस्तंकु बुझाइबा दरकार ज्ञान ओ जोग दुईटी अलग अलग विषय वस्तु अटे। जोग को ज्ञान कहा नहीं केही केही भावंती भगवान आसी एही ज्ञान मध्य देछंती ना मोते मन पकाओ किंतु एहा को ज्ञान कहा नहीं। एहा त पिता एवं पुत्र रो परिचय पिला मैंने जानी जे ये आमर बापा एहा को ज्ञान कथा कहा नहीं। ज्ञान विस्तार तो बहुत रही तो केवल जोग अटे। बाबा कहते मोते मन पकाओ बहुत साधारण कथा एहा को ज्ञान कहा जाए नहीं। पिला जन्म नेला परे निश्चिंत बापा को तो मन पकाइब ना किंतु ज्ञान विस्तार बहुत रही बाबा कहते मोते मन पकाओ एहा ज्ञान नुहे तुम मने निजे जानी आमे आत्मा मोर पिता हेउछंती परमात्मा परमात्मा ଏହାକୁ କଣ ଜ୍ଞାନ କୁହାଯିବ କି? ବାପାଙ୍କୁ ଡାକୁଛନ୍ତି ଜ୍ଞାନ ତ ହେଉଛି ନଲେଜ୍। ଯେପରି କେହି ଏମ୍ଏ ପଢୁଛନ୍ତି, କେହି ବିଏ ପଢୁଛନ୍ତି, ତେବେ ବହି ପଢିବାକୁ ପଡିଥାଏ। ଏବେ ବାପା ତ କହୁଛନ୍ତି ତୁମେମାନେ ମୋର ସନ୍ତାନ, ମୁଁ ତୁମର ପିତା, ତୁମେମାନେ ମୋ ସହିତ ହିଁ ଯୋଗ ଲଗାଅ, ଅର୍ଥାତ୍ ମୋତେ ମନେ ପକାଅ। ଏହାକୁ ଜ୍ଞାନ କୁହାଯିବ ନାହିଁ। ତୁମେ ତ ମୋର ସନ୍ତାନ, ତୁମେ ଆତ୍ମାମାନେ କେବେ ବିନାଶ ହେଉ ନାହଁ। କେହି ମରିଗଲେ ତାଙ୍କର ଆତ୍ମାକୁ ଡାକୁଛନ୍ତି। ବାସ୍ତବରେ ସେହି ଶରୀର ତ ସମାପ୍ତ ହୋଇଗଲା, ତେବେ ଆତ୍ମା ଭୋଜନ କିପରି କରିବ? ଭୋଜନ ତ ବ୍ରାହ୍ମଣମାନେ ହିଁ ଖାଇବେ, କିନ୍ତୁ ଏସବୁ ହେଉଛି ଭକ୍ତି ମାର୍ଗର ପ୍ରଥା। ଏପରି ନୁହେଁ ଯେ ଆମେ କହିଲେ ଭକ୍ତି ମାର୍ଗ ବନ୍ଦ ହୋଇଯିବ, ତାହା ତ ପ୍ରଚଳିତ ହୋଇ ଆସୁଛି। ଆତ୍ମା ତ ଗୋଟିଏ ଶରୀର ଛାଡ଼ି ଅନେକ ଶରୀର ନେଇଥାଏ। ପିଲାମାନଙ୍କ ବୁଦ୍ଧିରେ ଜ୍ଞାନ ଏବଂ ଯୋଗର ପ୍ରଭେଦ ସ୍ପଷ୍ଟ ଭାବରେ ରହିବା ଉଚିତ। ବାବା କହୁଛନ୍ତି ଯେ ମୋତେ ମନେ ପକାଅ, ଏହା ଜ୍ଞାନ ନୁହେଁ, ଏହା ତ ବାବା ନିର୍ଦ୍ଦେଶ ଦେଉଛନ୍ତି, ଏହାକୁ ଯୋଗ କୁହାଯାଏ। ଜ୍ଞାନ ହେଲା ସୃଷ୍ଟିଚକ୍ର କିପରି ଘୁରୁଛି ତାର ନଲେଜ୍, ଯୋଗ ଅର୍ଥାତ୍ ମନେ ପକାଇବା। ତେବେ ପିଲାଙ୍କର କର୍ତ୍ତବ୍ୟ ହେଲା ବାପାଙ୍କୁ ମନେ ପକାଇବା। ସେ ହେଲେ ଲୌକିକ, ଇଏ ହେଉଛନ୍ତି ପାରଲୌକିକ। ବାପା କହୁଛନ୍ତି ମୋତେ ମନେ ପକାଅ, ତେଣୁ ଜ୍ଞାନ ଅଲଗା ଜିନିଷ ହୋଇଗଲା। ପିଲାଙ୍କୁ କଣ କହିବାକୁ ପଡେ କି ତୁମେ ତୁମ ପିତାଙ୍କୁ ମନେ ପକାଅ? ଲୌକିକ ପିତା ତ ଜନ୍ମରୁ ହିଁ ମନେ ରହିଯାନ୍ତି, କିନ୍ତୁ ଏଠାରେ ବାପାଙ୍କୁ ମନେ ପକାଅ ବୋଲି କହିବାକୁ ପଡୁଛି। ଏଥିପାଇଁ ମେହନତ ଲାଗୁଛି। ନିଜକୁ ଆତ୍ମା ଭାବି ବାପାଙ୍କୁ ମନେ ପକାଅ, ଏହା ବହୁତ ମେହନତର କାମ। ସେଥିପାଇଁ ବାପା କହୁଛନ୍ତି ଯୋଗରେ ରହିପାରୁନାହଁ। ପିଲାମାନେ ଲେଖୁଛନ୍ତି ବାପା ଆପଣଙ୍କର ସ୍ମୃତି ଭୁଲି ହୋଇଯାଉଛି, ଏପରି କହୁନାହାନ୍ତି ଯେ ଜ୍ଞାନକୁ ଭୁଲି ଯାଉଛୁ। ଜ୍ଞାନ ତ ବହୁତ ସହଜ, ଯୋଗକୁ ଜ୍ଞାନ କୁହାଯାଏ ନାହିଁ। ଯୋଗରେ ମାୟାର ତୁଫାନ ବହୁତ ଆସେ, ଯଦିଓ ଜ୍ଞାନରେ କେହି ବହୁତ ପ୍ରବୀଣ ଅଛନ୍ତି, ବହୁତ ଭଲ ମୁରଲୀ ଚଲାଉଛନ୍ତି, କିନ୍ତୁ ବାପା ପଚାରୁଛନ୍ତି ଯୋଗର ଚାଟ ବାହାର କର, କେତେ ସମୟ ଯୋଗ କରୁଛ? ଯୋଗର ଚାଟ ଯଥାର୍ଥ ରୂପେ ପ୍ରସ୍ତୁତ କରି ବାପାଙ୍କୁ ଦେଖାଅ। ମୁଖ୍ୟ କଥା ହେଉଛି ଯୋଗ। ପତିତ ମାନେ ହିଁ ବାବାଙ୍କୁ ଡାକୁଛନ୍ତି, ହେ ପତିତ ପାବନ ବାପା ଆସ, ଏଠାକୁ ଆସି ପାବନ କର। ମୁଖ୍ୟ କଥା ହେଲା ପାବନ ହେବା, ଏଥିରେ ହିଁ ମାୟାର ବିଘ୍ନ ପଡିଥାଏ। ଶିବ ଭଗବାନ ଉବାଚ, ଯୋଗରେ ସମସ୍ତେ ବହୁତ ଦୁର୍ବଳ ଅଛନ୍ତି, ଅର୍ଥାତ୍ ଶକ୍ତିଶାଳୀ ଯୋଗ କେହି କରୁନାହାନ୍ତି। ଭଲ ଭଲ ସନ୍ତାନ ମାନେ ଯେଉଁମାନେ କି ବହୁତ ଭଲ ମୁରଲୀ ଚଲାଉଛନ୍ତି, ସେମାନେ ମଧ୍ୟ ଯୋଗରେ ବିଲକୁଲ କମଜୋର ଅଛନ୍ତି। ଯୋଗ ଦ୍ୱାରା ହିଁ ବିକର୍ମର ବିନାଶ ହୋଇଥାଏ, ଯୋଗ ଦ୍ୱାରା ହିଁ କର୍ମେନ୍ଦ୍ରିୟ ବିଲକୁଲ ଶାନ୍ତ ହୋଇପାରିବ। ଏକମାତ୍ର ବାବାଙ୍କ ବିନା ଆଉ କେହି ମନେ ନ ପଡନ୍ତୁ, କାହାର ଦେହ ମଧ୍ୟ ମନେ ନ ପଡୁ। ଆତ୍ମା ଜାଣିଛି ଏହି ଦୁନିଆ ସମାପ୍ତ ହୋଇଯିବ, ଏବେ ଆମେ ନିଜର ଘରକୁ ଯାଉଛୁ, ପୁଣି ରାଜଧାନୀକୁ ଆସିବୁ। ଏକଥା ସର୍ବଦା ବୁଦ୍ଧିରେ ରହିବା ଉଚିତ। ଯେଉଁ ଜ୍ଞାନ ମିଳୁଛି ତାହା ଆତ୍ମାରେ ରହିବା ଦରକାର। ବାବା ତ ଯୋଗେଶ୍ୱର, ଯିଏକି ଯୋଗ ଶିଖାଉଛନ୍ତି। ବାସ୍ତବରେ ଈଶ୍ୱରଙ୍କୁ ଯୋଗେଶ୍ୱର କୁହାଯିବ ନାହିଁ, ତୁମେ ହେଉଛ ଯୋଗେଶ୍ୱର। ଈଶ୍ୱର ପିତା କହୁଛନ୍ତି ମୋତେ ମନେ ପକାଅ, ଈଶ୍ୱର ପିତା ହିଁ ଏହି ଯୋଗ ଶିଖାଉଛନ୍ତି। ସେହି ନିରାକାର ପିତା ଏହି ଶରୀର ମାଧ୍ୟମରେ ଶୁଣାଉଛନ୍ତି, ପିଲାମାନେ ମଧ୍ୟ ଶରୀର ଦ୍ୱାରା ଶୁଣୁଛନ୍ତି। କେହି ତ ଯୋଗରେ ବହୁତ କମଜୋର ଅଛନ୍ତି, ବିଲକୁଲ ଯୋଗ କରୁ ହିଁ ନାହାନ୍ତି। ସେମାନଙ୍କର ଜନ୍ମ ଜନ୍ମାନ୍ତରର ଯାହା ବି ପାପ ରହିଛି ସବୁର ଦଣ୍ଡ ଭୋଗ କରିବେ। ଏଠାକୁ ଆସି ମଧ୍ୟ ଯେଉଁମାନେ ପାପ କରୁଛନ୍ତି ସେମାନେ ତ ଆହୁରି ଶହେ ଗୁଣା ଦଣ୍ଡ ପାଇବେ। ଜ୍ଞାନର ତିକ୍ ତିକ୍ ତ ବହୁତ କରୁଛନ୍ତି, କିନ୍ତୁ ଯୋଗ ବିଲକୁଲ ହିଁ ନାହିଁ। ଯେଉଁ କାରଣରୁ ପାପ ଭସ୍ମ ହୋଇନଥାଏ ଦୁର୍ବଳ ହିଁ ରହିଯାଉଛନ୍ତି। ସେଥିପାଇଁ ସଚ୍ଚା ସଚ୍ଚା ଆଠର ମାଳା ତିଆରି ହୋଇଯାଇଛି। ନ ରତ୍ନର ଗାୟନ ରହିଛି, ସେ ଆଠ ରତ୍ନ କେବେ ଶୁଣିଛ? ସେ ଆଠ ରତ୍ନର କୌଣସି ଜିନିଷ ତିଆରି କରାଯାଇ ନଥାଏ। ଅନେକ ଅଛନ୍ତି ଯେଉଁମାନେ ଏ କଥାକୁ ପୁରା ବୁଝିପାରୁ ନାହାନ୍ତି। ତେବେ ଯୋଗକୁ ଜ୍ଞାନ କୁହାଯାଏ ନାହିଁ, ଜ୍ଞାନ ସୃଷ୍ଟି ଚକ୍ରକୁ କୁହାଯାଏ। ଯେଉଁ ଜ୍ଞାନ ଶାସ୍ତ୍ରରେ ନାହିଁ ସେହି ଶାସ୍ତ୍ର ହେଉଛି ଭକ୍ତି ମାର୍ଗର। ବାପା ନିଜେ କହୁଛନ୍ତି ଏସବୁ ଦ୍ଵାରା ମୁଁ ମିଳେ ନାହିଁ, ସାଧୁ ଆଦି ସମସ୍ତଙ୍କର ଉଦ୍ଧାର କରିବାକୁ ମୁଁ ଆସୁଛି। ସେମାନେ ଭାବୁଛନ୍ତି ବ୍ରହ୍ମରେ ଲୀନ ହୋଇଯିବୁ, ସେଥିପାଇଁ ପାଣି ଫୋଟକାରେ ଉଦାହରଣ ଦେଇଥାନ୍ତି। ଏବେ ତୁମେମାନେ ଏଭଳି କହୁନାହ, ତୁମେମାନେ ତ ଜାଣିଛ ଆମେ ଆତ୍ମାମାନେ ବାବାଙ୍କର ସନ୍ତାନ, ମାମିକମ୍ ୟାଦ କର। ଏହି ଶବ୍ଦ ମଧ୍ୟ କହିଥାନ୍ତି କିନ୍ତୁ ଏହାର ଅର୍ଥକୁ ବୁଝିପାରନ୍ତି ନାହିଁ। ଯଦିଓ କହିଦିଅନ୍ତି ମୁଁ ଆତ୍ମା, କିନ୍ତୁ ଆତ୍ମା କ'ଣ, ପରମାତ୍ମା କ'ଣ, ଏହି ଜ୍ଞାନ ସେମାନଙ୍କ ପାଖରେ ବିଲକୁଲ ନାହିଁ। ଏ କଥା ବାବା ହିଁ ଆସି ଶୁଣାଉଛନ୍ତି। ଏବେ ତୁମେ ଜାଣୁଛ ତାହା ହେଉଛି ଆମ ଆତ୍ମାମାନଙ୍କର ଘର, ସେଠାରେ ସାରା ବଂଶାବଳୀ ରହିଛି। ପ୍ରତ୍ୟେକ ଆତ୍ମାଙ୍କୁ ନିଜ ନିଜର ପାଠ ମିଳିଛି। ସୁଖ କିଏ ଦେଉଛନ୍ତି, ଦୁଃଖ କିଏ ଦେଉଛି, ଏ କଥା ମଧ୍ୟ କାହାକୁ ଜଣା ନାହିଁ। ଭକ୍ତି ହେଲା ରାତି ଜ୍ଞାନ ଦିନ, 63 ଜନ୍ମ ହେବ ତୁମେମାନେ ଧକ୍କା ଖାଇ ଖାଇ ଆସିଛ, ତାପରେ ମୁଁ ଏଠାକୁ ଆସି ଜ୍ଞାନ ଦେଉଛି। ତେବେ ଜ୍ଞାନ ଦେବାକୁ କେତେ ସମୟ ଲାଗୁଛି? ଗୋଟିଏ ସେକେଣ୍ଡ। ଏହାର ମଧ୍ୟ ଗାୟନ ରହିଛି ଯେ ସେକେଣ୍ଡରେ ଜୀବନ ମୁକ୍ତି। ଇଏ ତୁମର ବାପା ନା ସେହି ପତିତ ପାବନ ଅଟନ୍ତି, ତାଙ୍କୁ ମନେ ପକାଇଲେ ତୁମେମାନେ ପବିତ୍ର ହୋଇଯିବ। ସତ୍ୟଯୁଗ, ତ୍ରେତାଯୁଗ, ଦ୍ଵାପର ଏବଂ କଳିଯୁଗ ଏହିଭଳି ଚକ୍ର ଘୁରି ଚାଲିଛି। ନାମ ମଧ୍ୟ ଜାଣିଛନ୍ତି କିନ୍ତୁ ଏପରି ପଥର ବୃତ୍ତି ହୋଇଯାଇଛନ୍ତି ଯେ ସୃଷ୍ଟି ଚକ୍ରର ଅବଧି ବିଷୟରେ କେହି ଜାଣିପାରୁ ନାହାନ୍ତି। ଏ କଥା ମଧ୍ୟ କହୁଛନ୍ତି ଯେ ଏହା ଘୋର କାଳି କାଳ। ଯଦି ଏବେ କି କଳିଯୁଗ ଚାଲିବ ତେବେ ଆହୁରି ଘୋର ଅନ୍ଧକାର ହୋଇଯିବ। ସେଥିପାଇଁ ଗାୟନ ରହିଛି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଥିଲେ ଏବଂ ବିନାଶ ହୋଇଗଲା। ଯଦି ସାମାନ୍ୟ କିଛି ବି ଜ୍ଞାନ ଶୁଣିବେ ତେବେ ମଧ୍ୟ ସେଠାରେ ପ୍ରଜା ହେବେ। କେଉଁଠି ଏହି ଲକ୍ଷ୍ମୀ ନାରାୟଣ ଏବଂ କେଉଁଠି ଏହି ପ୍ରଜା? ପାଠ ତ ଜଣେ ଶିବାବା ହିଁ ପଢାଉଛନ୍ତି ନା? ତେବେ ପ୍ରତ୍ୟେକଙ୍କର ନିଜ ନିଜର ଭାଗ୍ୟ ରହିଛି। କେହି ତ ବୃତ୍ତି ନେଇଯାଉଛନ୍ତି, କେହି ପୁଣି ଫେଲ ହୋଇଯାଉଛନ୍ତି। ରାମଙ୍କୁ ଧନୁତୀର ଧରିଥିବାର ଚିହ୍ନ କାହିଁକି ଦିଆଯାଇଛି? କାହିଁକି ନା ଉତ୍ତୀର୍ଣ୍ଣ ହୋଇପାରି ନାହାନ୍ତି। ଏହା ହେଉଛି ଗୀତା ପାଠଶାଳା। ଏଠାରେ କେହି କେହି ତ କିଛି ବି ନମ୍ବର ନେବାକୁ ଯୋଗ୍ୟ ହୋଇନାହାନ୍ତି। ମୁଁ ଆତ୍ମା ବିନ୍ଦୁ ଅଟେ, ବାବା ମଧ୍ୟ ବିନ୍ଦୁ ଅଟନ୍ତି, ଏହିପରି ତାଙ୍କୁ ମନେ ପକାଇବାକୁ ପଡିବ। ଯେଉଁମାନେ ଏହି କଥାକୁ ବୁଝିପାରୁନାହାନ୍ତି ସେମାନେ କି ପଦ ପାଇବେ? ଯୋଗ କରୁନାହାନ୍ତି ତେଣୁ ବହୁତ କ୍ଷତି ହୋଇଯାଉଛି। ଯୋଗ ବଳ ବହୁତ ଚମତ୍କାର କରିଥାଏ। କର୍ମେନ୍ଦ୍ରିୟ ବିଲକୁଲ ଶାନ୍ତ ଶୀତଳ ହୋଇଯାଏ। ଜ୍ଞାନ ଦ୍ଵାରା ଶାନ୍ତ ହେବ ନାହିଁ, ଯୋଗ ବଳ ଦ୍ଵାରା ଶାନ୍ତ ହେବ। ଭାରତ ବସି ଡାକୁଛନ୍ତି ଯେ ଆସି ଆମକୁ ସେହି ଗୀତାର ଜ୍ଞାନ ଶୁଣାଅ। ତେବେ କିଏ ଆସିବ? ଶ୍ରୀକୃଷ୍ଣଙ୍କ ଆତ୍ମା ତ ଏଠାରେ ଅଛନ୍ତି, ସେ କଣ କୌଣସି ସିଂହାସନ ଉପରେ ବସିଛନ୍ତି କି? ଯାହାଙ୍କୁ ଡାକୁଛନ୍ତି? ଯଦି କେହି କହନ୍ତି ଯେ ମୁଁ ଖ୍ରୀଷ୍ଟଙ୍କ ଆତ୍ମାକୁ ମନେ ପକାଉଛି, ଆରେ ସିଏ ତ ଏଇଠାରେ ହିଁ ଅଛନ୍ତି। ସେମାନଙ୍କୁ କଣ ଜଣା ଯେ ଖ୍ରୀଷ୍ଟଙ୍କର ଆତ୍ମା ଏଇଠାରେ ହିଁ ଅଛନ୍ତି? ମଝିରେ କେହି ବି ଫେରି ଯାଇପାରିବେ ନାହିଁ। ଲକ୍ଷ୍ମୀ ନାରାୟଣ ଯିଏକି ପ୍ରଥମ ନମ୍ବର ଆତ୍ମା, ତାଙ୍କୁ ମଧ୍ୟ ପୁରା 84 ଜନ୍ମ ନେବାକୁ ପଡୁଛି। ତେବେ ଅନ୍ୟମାନେ କିପରି ଫେରି ଯାଇପାରିବ? ସବୁର ହିସାବ ରହିଛି ନା? ମନୁଷ୍ୟ ତ ଯାହା କିଛି କହୁଛନ୍ତି ସେ ସବୁ ମିଥ୍ୟା, ତେଣୁ ଅଧାକଳ୍ପ ମିଥ୍ୟା ଖଣ୍ଡ ରହୁଛି, ଅଧାକଳ୍ପ ସତ୍ୟ ଖଣ୍ଡ ରହୁଛି। ଏବେ ତ ସମସ୍ତଙ୍କୁ ବୁଝାଇବା ଦରକାର। ଏହି ସମୟରେ ସମସ୍ତେ ନର୍କବାସୀ ଅଟନ୍ତି, ପୁଣି ସ୍ୱର୍ଗବାସୀ ମଧ୍ୟ ଭାରତବାସୀ ହିଁ ହେଉଛନ୍ତି। ମନୁଷ୍ୟ କେତେ ବେଦ, ଶାସ୍ତ୍ର, ଉପନିଷଦ ଆଦି ପଢୁଛନ୍ତି, କଣ ଏହାଦ୍ୱାରା ମୁକ୍ତି ପ୍ରାପ୍ତ କରିପାରିବେ? ତଳକୁ ତ ନିଶ୍ଚିନ୍ତ ଓହ୍ଲାଇବାକୁ ପଡିବ। ପ୍ରତ୍ୟେକ ଜିନିଷ ସତ୍ତ୍ୱ ରଜ ତମରେ ନିଶ୍ଚିନ୍ତ ଆସିଥାଏ। ନୂଆ ଦୁନିଆ କାହାକୁ କୁହାଯାଏ? କାହା ପାଖରେ ମଧ୍ୟ ଏହି ଜ୍ଞାନ ନାହିଁ। ଏହିସବୁ କଥା ବାବା ସମ୍ମୁଖରେ ବସି ବୁଝାଉଛନ୍ତି। ଦେବୀ ଦେବତା ଧର୍ମ କେବେ କିଏ ସ୍ଥାପନ କରିଥିଲେ ଭାରତବାସୀ ମାନଙ୍କୁ କିଛି ହେଲେ ଜଣା ନାହିଁ। ତେଣୁ ବାବା ବୁଝାଉଛନ୍ତି, ଜ୍ଞାନରେ କେତେ ବି ଭଲ ହୋଇଥାନ୍ତୁ ନା କାହିଁକି, କିନ୍ତୁ ଯୋଗରେ କେତେକ ପିଲା ଫେଲ ଅଛନ୍ତି। ଯୋଗ ନ କରିଲେ ବିକର୍ମ ବିନାଶ ହେବ ନାହିଁ ଏବଂ ସେମାନେ ଉଚ୍ଚ ପଦ ମଧ୍ୟ ପାଇବେ ନାହିଁ। ଯେଉଁମାନେ ଯୋଗରେ ମସ୍ତ ଅଛନ୍ତି ସେଇମାନେ ହିଁ ଉଚ୍ଚ ପଦ ପାଇବେ। ତାଙ୍କର କର୍ମେନ୍ଦ୍ରିୟ ବିଲକୁଲ ଶୀତଳ ହୋଇଯାଏ, ଦେହ ସହିତ ସବୁକିଛି ଭୁଲି ଦେହି ଅଭିମାନୀ ହୋଇଯାନ୍ତି। ମୁଁ ଅଶରୀରେ ଏବେ ଘରକୁ ଯାଉଛି, ଉଠିବା ବସିବା ସମୟରେ ମଧ୍ୟ ଏହିଭଳି ମନେ ପକାଅ, ଏବେ ତ ଏହି ଶରୀର ଛାଡିବାକୁ ପଡିବ। ମୁଁ ଅଭିନୟ କରିସାରିଲି, ଏବେ ନିଜ ଘରକୁ ଯିବି। ଜ୍ଞାନ ତ ମିଳିଛି, ଯେପରି ବାବାଙ୍କ ପାଖରେ ଜ୍ଞାନ ଅଛି ତାଙ୍କୁ ତ କାହାକୁ ୟାଦ କରିବାର ନାହିଁ। ଯୋଗ ତ ତୁମ ପିଲାମାନଙ୍କୁ ହିଁ କରିବାକୁ ହେବ। ବାବାଙ୍କୁ ଜ୍ଞାନର ସାଗର କୁହାଯାଏ, ଯୋଗର ସାଗର ତ କୁହାଯିବ ନାହିଁ ନା। ବା ସେହି ସୃଷ୍ଟି ଚକ୍ରର ଜ୍ଞାନ ଶୁଣାଉଛନ୍ତି ଏବଂ ନିଜର ମଧ୍ୟ ପରିଚୟ ଦେଉଛନ୍ତି। ଯୋଗକୁ ଜ୍ଞାନ କୁହାଯିବ ନାହିଁ, ପିଲାମାନଙ୍କର ତ ସ୍ୱତଃ ମନେ ପଡିବ। ମନେ ତ ନିଶ୍ଚିନ୍ତ ପକାଇବାକୁ ହିଁ ପଡିବ, ନଚେତ ବର୍ଷା କିପରି ମିଳିବ? ବାବା ଆସିଛନ୍ତି, ତେଣୁ ବର୍ଷା ନିଶ୍ଚିନ୍ତ ମିଳିବ। ବାକି ସବୁ ହେଉଛି ଜ୍ଞାନ। ଆମେ 84 ଜନ୍ମ କିପରି ନେଉଛୁ? ତମ ପ୍ରଧାନରୁ ସତ୍ୟ ପ୍ରଧାନ, ସତ୍ୟ ପ୍ରଧାନରୁ ତମ ପ୍ରଧାନ କିପରି ହେଉଛୁ? ଏ କଥା ବାପା ବୁଝାଉଛନ୍ତି। ଏବେ ବାପାଙ୍କ ସ୍ମୃତି ଦ୍ୱାରା ସତ୍ୟ ପ୍ରଧାନ ହେବାକୁ ପଡିବ। ତୁମେ ଆତ୍ମିକ ସନ୍ତାନ ମାନେ ଆତ୍ମିକ ବାପାଙ୍କ ପାଖକୁ ଆସିଛ, ତେବେ ତାଙ୍କୁ ଶରୀରର ଆଧାର ତ ଦରକାର ନା? କହୁଛନ୍ତି ମୁଁ ବୃଦ୍ଧ ଶରୀରରେ ପ୍ରବେଶ କରୁଛି, ତାହା ମଧ୍ୟ ବାନପ୍ରସ୍ଥ ଅବସ୍ଥାରେ। ଏବେ ବାପା ଆସୁଛନ୍ତି, ତେବେ ଯାଇ ସାରା ସୃଷ୍ଟିର କଲ୍ୟାଣ ହେଉଛି। ଇଏ ହେଉଛନ୍ତି ଭାଗ୍ୟଶାଳୀ ରଥ, ଏହାଙ୍କ ଦ୍ୱାରା କେତେ ସେବା ହେଉଛି। ତେଣୁ ଏହି ଶରୀରର ଅଭିମାନ ଛାଡିବା ପାଇଁ ଯୋଗ କରିବା ଆବଶ୍ୟକ। ଏଥିରେ ଜ୍ଞାନର କୌଣସି କଥା ନାହିଁ, ଯୋଗ ଅଧିକ ଶିଖାଇବାକୁ ହେବ। ଜ୍ଞାନ ତ ସହଜ, ଛୋଟ ପିଲା ମଧ୍ୟ ଜ୍ଞାନ ଶୁଣାଇଦେବ। ବାକି ଯୋଗରେ ହିଁ ମେହନତ ରହିଛି, କେବଳ ଜଣଙ୍କର ହିଁ ସ୍ମୃତି ରହୁ, ଏହାକୁ ହିଁ ଅଭିବିଚାରୀ ୟାଦ କୁହାଯାଉଛି। କାହାକୁ ଶରୀରକୁ ମନେ ପକାଇବା ତାହା ହେଉଛି ବ୍ୟଭିଚାରୀ ୟାଦ। ୟାଦ ଦ୍ୱାରା ହିଁ ସମସ୍ତଙ୍କୁ ଭୁଲି ଅଶରୀର ହେବାକୁ ପଡିବ। ଆଚ୍ଛା, ମିଠା ମିଠା ଶିଖିଲେ ତେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1, ଯୋଗ ବଳ ଦ୍ୱାରା ନିଜର କର୍ମେନ୍ଦ୍ରିୟକୁ ଶାନ୍ତ ଏବଂ ଶୀତଳ କରିବାକୁ ପଡିବ। ଫୁଲ ପାସ୍ ହେବା ପାଇଁ ଯଥାର୍ଥ ରୂପରେ ବାବାଙ୍କୁ ଯୋଗ କରି ପବିତ୍ର ହେବାକୁ ପଡିବ। ନମ୍ବର 2, ଉଠିବା ବସିବା ସମୟରେ ବୁଦ୍ଧିରେ ରହୁ ଯେ ଏବେ ମୁଁ ଏହି ପୁରୁଣା ଶରୀର ଛାଡି ଘରକୁ ଫେରିଯିବି, ଯେପରି ବାବାଙ୍କ ଭିତରେ ସମସ୍ତ ଜ୍ଞାନ ଭରି ହୋଇ ରହିଛି ସେହିପରି ମାଷ୍ଟର ଜ୍ଞାନର ସାଗର ହେବାକୁ ପଡିବ। ବରଦାନ, ଯୁଗଳ ସ୍ୱରୂପର ସ୍ମୃତି ଦ୍ୱାରା ଶ୍ରେଷ୍ଠ ସ୍ଥିତି ରୂପୀ ଆସନ ଉପରେ ରହୁଥିବା ସଦା ସମ୍ପର୍ଣ୍ଣ ଆତ୍ମା ହୁଅ। ସଙ୍ଗମ ଯୁଗରେ ଶିବ ଶକ୍ତିର ଯୁଗଳ ସ୍ୱରୂପର ସ୍ମୃତିରେ ରହିବା ଦ୍ୱାରା ସବୁ ପ୍ରକାରର ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଥାଏ। ଏହା ହିଁ ସର୍ବଶ୍ରେଷ୍ଠ ସ୍ୱରୂପ ଅଟେ। ଏହି ସ୍ୱରୂପରେ ସ୍ଥିତ ରହିବା ଦ୍ୱାରା ସମ୍ପର୍ଣ୍ଣ ଭବର ବରଦାନ ମିଳିଯାଏ। ବାପଦାଦା ମଧ୍ୟ ସବୁ ପିଲାଙ୍କୁ ସର୍ବଦା ସୁଖଦାୟୀ ସ୍ଥିତିର ଆସନ ଦେଉଛନ୍ତି। ଯଦି ସଦା ସର୍ବଦା ଏହି ଆସନ ଉପରେ ସ୍ଥିତ ହୋଇଯିବ ତେବେ ଅତୀନ୍ଦ୍ରିୟ ସୁଖର ଝୁଲଣାରେ ଝୁଲିବାକୁ ଲାଗିବ। ସେଥିପାଇଁ କେବଳ ବିସ୍ମୃତିର ସଂସ୍କାରକୁ ସମାପ୍ତ କରିଦିଅ। ସ୍ଲୋଗାନ ନିଜର ଶକ୍ତିଶାଳୀ ମନୋବୃତ୍ତି ଦ୍ୱାରା ଆତ୍ମାମାନଙ୍କୁ ଯୋଗ୍ୟ ଏବଂ ଯୋଗୀ କର। ଆଚ୍ଛା ଓମ୍ ଶାନ୍ତି।